ଏଇ ଯେଉଁ ବ୍ରହ୍ମା ବିମୋହନ ଉର୍ଦ୍ଧ୍ୱକରେ ଆମେ ଗୀତ କରିଲେ ଏ ବ୍ରହ୍ମା ବିମୋହନ ହେଉଛନ୍ତି। ସ୍ମୁହନ୍ତି ଯତ୍ ସୁରେହ, ଭଗବାନଙ୍କର ଏପରି ଲୀଳା, ଦେବତାମାନେ ମଧ୍ୟ ବ୍ରହ୍ମା ଶିବ ଆଦି ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି ଏଭଳି ଭଗବାନଙ୍କର ଲୀଳା। ତେଣୁ ବ୍ରହ୍ମା ମୋହନ ଲୀଳାଟି ବର୍ଣ୍ଣନା କରାଯାଉଛି। ତେଣୁ ବ୍ରହ୍ମା ଯେତେବେଳେ ତାଙ୍କର ଭଗବାନଙ୍କର ଏସବୁ ରୂପ ଦେଖିଲେ ସ୍ତମ୍ଭିତ ହୋଇଗଲେ, ନିଜକୁ ବିସ୍ତାର କରିଛନ୍ତି ଭଗବାନ। ଯେତେ ସଂଖ୍ୟକ ବତ୍ସା ଥିଲେ, ଯେତେ ସଂଖ୍ୟକ ବତ୍ସା ପାଳକ ଥିଲେ, ନିଜକୁ ସେତିକି ସଂଖ୍ୟକ ବିସ୍ତାର କରିଛନ୍ତି। ଏବଂ ବ୍ରହ୍ମା ଦେଖୁଛନ୍ତି ଏଇ ଯେଉଁ ରୂପ ଦେଖି ସେ ସ୍ତମ୍ଭିତ ହୋଇଯାଇଛନ୍ତି। ତାଙ୍କର ଯେଉଁ ଏକାଦଶ ଇନ୍ଦ୍ରିୟ ରହିଛି, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ ଏବଂ ମନ, ଏସବୁ ଆଉ କାର୍ଯ୍ୟ କରୁନାହିଁ, ତଳେ ପଡ଼ିଗଲେ, ଅଂଶ ବାହାନରୁ ତଳେ ପଡ଼ିଗଲେ। ତାପରେ ଭଗବାନ କୃପାରୁ ପୁଣି ସେ ବାହ୍ୟ ଫେରିପାଇଲେ, ବର୍ତ୍ତମାନ ସେ ଦେଖୁଛନ୍ତି କ'ଣ ନା ସପଦି ଏବ ଅଭିତ ପଶ୍ୟନ୍। ତାପରେ ଦେଖିଲେ ଅଭିତ ଚାରିପଟେ ଦେଖିଲେ, କ'ଣ ଦେଖିଲେ ନା ଦିଶୋ ଅପଶ୍ୟତ ପୁରସ୍ଥିତମ୍, ଦିଗ ସବୁ ଦେଖିଲେ। ଆମର ଦଶ ଦିଗ ରହିଛି, ଆମର ଦଶ ଦିଗକୁ ଦେଖିବା ପାଇଁ ମୁଣ୍ଡକୁ ଏପଟ ସେପଟ କରିବାକୁ ପଡ଼ିବ। ଚାରିଦିଗ ଅନ୍ତର୍ଭୁକ୍ତ, ଚାରିଦିଗକୁ ଦେଖିବା ପାଇଁ ଚାରିପଟେ ମୁହଁ ବୁଲେଇଲେ ଚାରିଦିଗ ଦେଖିବା, କିନ୍ତୁ ବ୍ରହ୍ମାଙ୍କର ମୁହଁ ବୁଲିବା ଦରକାର ନାହିଁ, ତାଙ୍କର ଚତୁର୍ମୁଖ। ଏକ ସମୟରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ତାକୁ ଦେଖିପାରିବେ, ଚାରିଦିଗ ଚତୁର୍ଦିଗ ଦେଖିପାରିବେ। ତେଣୁ ଦିଶୁ ଅପଶ୍ଚାତ ସବୁ ଦିଗକୁ ଦେଖୁଛନ୍ତି। ପୁରସ୍ଥିତମ ସାମ୍ନାରେ, ପୂର୍ବ ମଧ୍ୟ ତାଙ୍କ ସାମ୍ନାରେ, ପଶ୍ଚିମ ମଧ୍ୟ ତାଙ୍କ ସାମ୍ନାରେ, ଦକ୍ଷିଣ କ'ଣ ଦକ୍ଷିଣ ମଧ୍ୟ ସାମ୍ନାରେ, ଉତ୍ତର ମଧ୍ୟ ସାମ୍ନାରେ, ଚାରିଦିଗ ରହିଛି, ଚାରିମୁଖ ରହିଛି, ଚତୁର୍ମୁଖ। ବ୍ରହ୍ମାଙ୍କର ଗୋଟିଏ ମୁଖ ଥିଲା ଯେତେବେଳେ ସୃଷ୍ଟି ହେଲେ, ଗୋଟିଏ ମୁଖ ଥିଲା ଯେତେବେଳେ ଚାରିଦିଗକୁ ଲକ୍ଷ୍ୟ କଲେ, ଚାରିପଟେ ଲକ୍ଷ୍ୟ କଲେ, ସେସବୁ ତାଙ୍କ ଚାରୋଟି ମୁଖ ଜାତ ହେଲା, ଚତୁର୍ମୁଖ, ଚତୁରାନନ, ଚାରି ଆନନ, ଚାରୋଟି ଆନନ ତାଙ୍କର ରହିଛି, ଚତୁରାନନ ବ୍ରହ୍ମା। ଆମର ଗୋଟେ କଥା ରହିଥିଲା ଯେ ଜଣେ ବ୍ୟକ୍ତି ଭଗବାନଙ୍କୁ ଉପାସନା କଲେ ବହୁତ କ'ଣ ଏତେ ବୁଦ୍ଧିମାନ ନୁହନ୍ତି, ବହୁତ ନୀଚ ଶ୍ରେଣୀର ବ୍ୟକ୍ତି, ଧୋବା ଶ୍ରେଣୀର ବା ଏ ଯେଉଁ ରଜକ ଶ୍ରେଣୀର, ତେଣୁ ଭଗବାନଙ୍କୁ ଦର୍ଶନ କଲେ ସେ କହିଲେ କ'ଣ ବର ନେଉଛ ନା ମୁଁ ମୋ ସ୍ତ୍ରୀକୁ ତ ବୁଝିକି କହିବି। ତାପରେ ସ୍ତ୍ରୀଙ୍କୁ ପଚାରେ ତୁମେ ଦୁଇ ହାତରେ କାର୍ଯ୍ୟ କରୁଛ, ତୁମେ ଚାରି ହାତ ମାଗିବ, ଚାରି ହାତ ମାଗିଲେ ଡବଲ କାର୍ଯ୍ୟ କରିବ, ଡବଲ ପଇସା ଇନକମ। ତେଣୁ ସେ ଚାରି ହାତ ମାଗିଲେ ଅଧିକ କାର୍ଯ୍ୟ କରିବେ। ତେଣୁ ଏଇ ଯେଉଁ ରହିଛି କଥା, ଭଗବାନଙ୍କର ଭଗବାନ ପାଖକୁ ଯାଇ ଆଉ କିଛି ଦରକାର ନାହିଁ, ଭଗବାନ ଜଣେ ପାଇଗଲେ ମାନେ ଆଉ କିଛି ଦରକାର ନାହିଁ, ତାର ଆଉ କୌଣସି କାମନା ପୂର୍ଣ୍ଣ ହୋଇଯିବ, ଯେ ହେଉଛନ୍ତି ଭଗବାନ ପୂର୍ଣ୍ଣ ସେ। କିନ୍ତୁ ଚାରି ହାତ ମାଗିକିରି ଆସିଲେ ଯେତେବେଳେ, ସେତେବେଳେ ଲୋକମାନେ ଭାବିଲେ ଗୋଟେ କି ରାକ୍ଷସ ଆସିଲା, କହି ତାକୁ ଗୋଡ଼େଇଲେ ବାଡ଼ିବା ପାଇଁ, ଗୋଡ଼େଇଲେ ସବୁ ପଳେଇ ଆସିଲା, ହଇରାଣ ହେଲା, କହିଲା ମୁଁ ଦୁଇ ହାତରେ ଥିଲା ଭଲ ଥିଲା, ଚାରି ହାତ ହେଇକି ବର୍ତ୍ତମାନ ଏତିକି ପିଡ଼ି ଦେଉନାହାନ୍ତି ଗ୍ରାମରେ। ଏଇଭଳି ଭାବରେ ଆମର ଯେଉଁ ବୁଦ୍ଧି ରହିଛି, ଆମ ବୁଦ୍ଧି ଦ୍ୱାରା ଭଗବାନଙ୍କୁ ଆମେ ଜାଣିପାରିବା ନାହିଁ। ତେଣୁ ବ୍ରହ୍ମା ତାଙ୍କ ଚତୁର୍ମୁଖରେ, ଚତୁର୍ମୁଖ ଆମ ଗୋଟିଏ ମସ୍ତକ ରହିଛି, ତାଙ୍କ ଚାରୋଟି ମସ୍ତକ, ଗୋଟିଏ ମସ୍ତକରେ କେତେ ବୁଦ୍ଧି ରହିଛି। ପ୍ରଭୁପାଦ ମହାରାଜ କହନ୍ତି ଯେଉଁ ବୈଜ୍ଞାନିକମାନେ ରହିଛନ୍ତି, ତାଙ୍କର ଯେଉଁ ମେଧାଶକ୍ତି ରହିଛି ସେରେବ୍ରମ୍ ବୋଲି କୁହାଯାଏ, ମସ୍ତକରେ ଗୋଟେ ରହିଛି ପାର୍ଟ ସେରେବ୍ରମ୍ ବୋଲି କୁହାଯାଏ। ଏ ସେରେବ୍ରମ୍ ଯେଉଁ ରହିଛି, ବୈଜ୍ଞାନିକମାନଙ୍କର ମ୍ୟାକ୍ସିମମ୍ ରହିଛି 64 ounce, 64 ounce ମାନେ ବୁଦ୍ଧି, ସେଥିରୁ ଜଣାପଡ଼େ କାହାର କେତେ ବୁଦ୍ଧି। ପ୍ରଭୁପାଦ ମହାରାଜ କହିଛନ୍ତି ସ୍ତ୍ରୀ ଲୋକମାନଙ୍କର ମ୍ୟାକ୍ସିମମ୍ ହେଉଛି 36 ounce, 64 ounce ହେଉଛି ପୁରୁଷମାନଙ୍କର, ସ୍ତ୍ରୀ ଲୋକମାନଙ୍କର 36 ounce। ତେଣୁ ବି 64 ounce ବାଲା ମସ୍ତକରେ 4 ମସ୍ତ 64 ଇଣ୍ଟୁ 4 ତାଙ୍କର ବୁଦ୍ଧି, କିନ୍ତୁ ତାଙ୍କର ବୁଦ୍ଧି କାର୍ଯ୍ୟ କଲା ନାହିଁ ବ୍ରହ୍ମାଙ୍କର, ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ବ୍ରହ୍ମା ଦେଖୁଛନ୍ତି ଭଗବାନଙ୍କ କୃପା ପ୍ରାପ୍ତ ହୋଇଛନ୍ତି, ଭଗବାନ ଯଦିଓ ଅପରାଧ କରିଛନ୍ତି ଭଗବାନ ସେ ଅପରାଧକୁ ଗ୍ରହଣ କରିନାହାନ୍ତି। ଭଗବାନ ହେଉଛନ୍ତି ବହୁତ କରୁଣାମୟ ଭଗବାନ, ଜୀବ ପ୍ରତି କରୁଣା କରନ୍ତି ଭଗବାନ। ତେଣୁ ଆଜି ଯେଉଁ ବୃନ୍ଦା ବ୍ରହ୍ମାଙ୍କୁ ଯେଉଁ ଦର୍ଶନ ଦେଲେ, ବ୍ରହ୍ମାଙ୍କ ମଧ୍ୟରେ ଆମେ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି, ବୃନ୍ଦାବନର ଦର୍ଶନ। ଆମେ ଯେଉଁ ଭାଗବତ ପାଠ କରୁଛେ, ଏ ଯେଉଁ ସତ୍ସଙ୍ଗ ହେଉଛି, ଏଥିରେ ଆମେ ସେଇ ସଙ୍ଗଟି ହେଉଛି ବୃନ୍ଦା, ଆମେ ବ୍ରହ୍ମାଙ୍କର ସଙ୍ଗ ମଧ୍ୟ କରୁଛେ। ସଙ୍ଗ ଦୁଇ ପ୍ରକାର ରହିଛି, ଗୋଟେ ହେଉଛି ବପୁ ସଙ୍ଗ, ଆଉ ଗୋଟେ ହେଉଛି ବାଣୀ ସଙ୍ଗ। ବପୁ ସଙ୍ଗରେ ଆମେ ଶରୀର ଦ୍ୱାରା ଆମେ ରହୁଛେ, ଶରୀର ସହିତ ସମ୍ପର୍କ ରହୁଛି, କିନ୍ତୁ ବାଣୀ ମଧ୍ୟରେ ମଧ୍ୟ ସଙ୍ଗ ହୋଇପାରିବ କଥା ମାଧ୍ୟମରେ। ଆମେ ଏଇ ଯେଉଁ କଥା କହୁଛେ, ଏଇ ବୃନ୍ଦାବନ ଏଠି ରହିଛନ୍ତି, ଆମେ ବୃନ୍ଦାବନ ସଙ୍ଗ କରୁଛୁ, ବୃନ୍ଦାବନର ଉପସ୍ଥିତି ଆମେ ଅନୁଭବ କରିପାରିବା। ଯେତେବେଳେ ସୁଖଦେବ ଗୋସ୍ୱାମୀ ଏ କଥା କହୁଛନ୍ତି, ସେତେବେଳେ ସେ ସବୁ ଦର୍ଶନ କରୁଛନ୍ତି, ବୃନ୍ଦାବନର ଶୋଭାକୁ ଦର୍ଶନ କରୁଛନ୍ତି। ବ୍ରହ୍ମା ଯେଉଁଭଳି ଭାବେ ଦର୍ଶନ କରିଥିଲେ, ସୁଖଦେବ ଗୋସ୍ୱାମୀ ମଧ୍ୟ ସେଇଭଳି ଭାବେ ଦର୍ଶନ କରୁଛନ୍ତି। ବାଣୀ ସଙ୍ଗ, ବାଣୀ ମାଧ୍ୟମରେ ଆମେ ସଙ୍ଗ କରୁଛେ। ତେଣୁ ବ୍ରହ୍ମାଙ୍କ ମାଧ୍ୟମରେ ଆମେ ବ୍ରହ୍ମାଙ୍କୁ କୃପା କରିବା ସହିତ ଆମ ପ୍ରତି ମଧ୍ୟ କୃପା ହେଉଛି, ଆମେ ବୃନ୍ଦାବନ ଦର୍ଶନ କରିବା। ଆଉ ପରଶୁରାମ ମଧ୍ୟ ବର୍ଣ୍ଣନା କରାଯାଏ ବୃନ୍ଦାବନ ବିଷୟରେ। ତେଣୁ ଆମେ ଏଇଠି ରହିକରି ମଧ୍ୟ, ବୁର୍ଲାରେ ରହିକରି ମଧ୍ୟ ଆମେ ବୃନ୍ଦାବନର ଯେଉଁ ରହିଛି ଶୋଭା ଉପଲବ୍ଧି କରିପାରିବା, ଦର୍ଶନ କରିପାରିବା। ଏ ଅପ୍ରାକୃତ କଥା ବସ୍ତୁ, ପ୍ରାକୃତ ଦ୍ୱାରା ଗୋଚରୀକୃତ ହେବ ନାହିଁ, ଅପ୍ରାକୃତ ବସ୍ତୁ ପ୍ରାକୃତ ବସ୍ତୁ ଦ୍ୱାରା ଗୋଚରୀକୃତ ହେବ ନାହିଁ, ଜାଣିହେବ ନାହିଁ। ତେଣୁ ଭଗବାନଙ୍କର ଯେଉଁ ଦିବ୍ୟ ଧାମ ବୃନ୍ଦାବନ, ବୃନ୍ଦାବନ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଧାମ, ତଦ୍ଧାମ ବୃନ୍ଦାବନ ଭଗବାନଙ୍କର, ସେଇ ବୃନ୍ଦାବନ ଶ୍ରେଷ୍ଠ ଧାମ ବୃନ୍ଦାବନ। ତେଣୁ କୁହାଯାଏ ଭଗବାନଙ୍କର ଯେତେ ଧାମ ରହିଛି, ତା ଭିତରେ ବୃନ୍ଦାବନ ଧାମ ହେଉଛି ଶ୍ରେଷ୍ଠ ଧାମ। ଯେଭଳି ଭଗବାନଙ୍କର ତିନୋଟି ଧାମ ରହିଛି, ତିନୋଟି ଧାମରେ ଭଗବାନଙ୍କର ତିନୋଟି ଲୀଳା ରହିଛି, ଗୋଟେ ହେଉଛି ମଥୁରା ଲୀଳା, ଭଗବାନ ଆବିର୍ଭାବ ହୁଅନ୍ତି ମଥୁରାରେ, ଏବଂ ଆବିର୍ଭାବ ହୋଇକରି ସେ ବୃନ୍ଦାବନକୁ ଆସନ୍ତି, ବୃନ୍ଦାବନ ଲୀଳା ତାଙ୍କର ଚାଲେ। ସେହିଭଳି ଭାବରେ ମହାପ୍ରଭୁଙ୍କର 21 ତାରିଖରେ ଆବିର୍ଭାବ ହେବ, ଭଗବାନ ମହାପ୍ରଭୁ ଆବିର୍ଭାବ ହେଲେ ନବଦ୍ୱୀପରେ। ନବଦ୍ୱୀପ ହେଉଛି ପ୍ରଚ୍ଛନ୍ନ ବୃନ୍ଦାବନ, ଯେଉଁ କୁହାଯାଏ, ଯେଉଁମାନେ ଜାଣନ୍ତି ଯେ ଏଇ ଯେଉଁ ନବଦ୍ୱୀପ ଧାମ ହେଉଛି ବୃନ୍ଦାବନ ଧାମ, ସେମାନଙ୍କ ପ୍ରକୃତରେ ବୃନ୍ଦାବନ ବାସ ହେଉଛି, ସେ ଗୀତଟି ଅଛି, ଜାଣିଛନ୍ତି ସେ ଗୀତଟି? ହଁ, ଯେଉଁ ରହିଛି ଦେବା ଜାଣେ ଚିନ୍ତାମଣି ତାର ବ୍ରଜଭୂମି ବାସ, ବ୍ରଜଭୂମି ବାସ। ଯେଉଁମାନେ ଏଇ ଯେଉଁ ନବଦ୍ୱୀପ ଧାମକୁ ବୃନ୍ଦାବନ ବି ଜାଣନ୍ତି, ତାଙ୍କର ବୃନ୍ଦାବନ ବାସ ହୁଏ। ତେଣୁ ସେଇ ବୃନ୍ଦାବନ ଧାମ ହେଉଛି ଶ୍ରେଷ୍ଠ ଧାମ, ଯେତେ ଧାମ ଅଛି ଶ୍ରେଷ୍ଠ ଧାମ ହେଉଛି ବୃନ୍ଦାବନ। ଚାରି ଯୁଗରେ ଚାରୋଟି ଧାମ ରହିଛି, ସତ୍ୟଯୁଗରେ ଧାମ ଥିଲା ବଦ୍ରୀନାଥ, ଭଗବାନଙ୍କର ତପସ୍ୟାର ସ୍ଥାନ ବଦ୍ରୀନାଥ। ତ୍ରେତା ଯୁଗରେ ଭଗବାନଙ୍କର ଧାମ ହେଲା, ତ୍ରେତା ଯୁଗରେ ରାମଚନ୍ଦ୍ର ରାମଜୀଙ୍କର ଧାମ ରାମେଶ୍ୱରମ, ଅଯୋଧ୍ୟା ରହିଛି କିନ୍ତୁ ଧାମ ରହିଛି, ଆମର ଭାରତବର୍ଷରେ ଚାରୋଟି ଧାମ ରହିଛି, ରାମେଶ୍ୱରମ ଧାମ, ରାମେଶ୍ୱରମ ଭଗବାନ ରାମଜୀଙ୍କର ଧାମ, ତ୍ରେତା ଯୁଗର ଧାମ ହେଉଛି ରାମେଶ୍ୱରମ, ଦ୍ୱାପର ଯୁଗର ଧାମ ବୃନ୍ଦାବନ, ଦ୍ୱାପର ଯୁଗର ଧାମ ହେଉଛି ଦ୍ୱାରକା, ଦ୍ୱାରକା ହେଉଛି ଦ୍ୱାପର ଯୁଗର ଧାମ, କଳିଯୁଗର କେଉଁଟା ଜଗନ୍ନାଥ ଧାମ। ଚାରି ଯୁଗରେ ଚାରୋଟି ଧାମ ରହିଛି, ପ୍ରସିଦ୍ଧି ରହିଛି। ସେ ଚାରି ଯୁଗରେ ସେ ଧାମର ମହାତ୍ମ୍ୟ, ମାନେ ସେ ଧାମଟା କରେଣ୍ଟ, ସେଇଟା କରେଣ୍ଟ ଧାମ। ସେଇଟା ଚତୁର୍ଯୁଗର ଧାମ ଥିଲା ବଦ୍ରୀନାଥ, ଯେଉଁଠି ନରନାରାୟଣ ଋଷି ବର୍ତ୍ତମାନ ମଧ୍ୟ ତପସ୍ୟା କରୁଛନ୍ତି। ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ଆସିଲେ, ତାଙ୍କର ଧାମ ହେଲା, ଯଦି ଅଯୋଧ୍ୟାରେ ଜନ୍ମ ହୋଇଛନ୍ତି, ଆବିର୍ଭାବ ହୋଇଛନ୍ତି, କିନ୍ତୁ ତାଙ୍କର ଧାମ ହେଉଛି ରାମେଶ୍ୱରମ ଧାମ। ଦ୍ୱାପରରେ ଭଗବାନ କୃଷ୍ଣ ଆସିଲେ, ତାଙ୍କର ଧାମ ହେଉଛି ଦ୍ୱାରକା ଧାମ। କିନ୍ତୁ କଳିଯୁଗରେ ଧାମ ହେଉଛି ଜଗନ୍ନାଥ ଧାମ। ବର୍ତ୍ତମାନ କଳିଯୁଗରେ ଭଗବାନ ଜଗନ୍ନାଥ ଧାମରେ ରହିଛନ୍ତି, ପ୍ରତ୍ୟକ୍ଷ ବିଦ୍ୟମାନ ଅଛନ୍ତି ଜଗନ୍ନାଥ। ଭଗବାନ କୃଷ୍ଣଙ୍କର ଦୁଇଟି ଅବତାର ହୋଇଛି, ଭଗବାନ ଦ୍ୱାପର ଯୁଗରେ ଚାଲିଗଲା ପରେ ଭଗବାନଙ୍କର ଦୁଇଟି ଅବତାର ହୋଇଛି। ଗୋଟିଏ ଅବତାର ହେଉଛନ୍ତି ଜଗନ୍ନାଥ, ଆଉ ଗୋଟିଏ ଅବତାର ହେଉଛନ୍ତି ଜୟ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ, ଆଉ ଗୋଟିଏ ଅବତାର ହେଉଛନ୍ତି ଗୌରାଙ୍ଗ ମହାପ୍ରଭୁ। ତେଣୁ ଏଇ ଯେଉଁ ଧାମ ରହିଛି ଚାରି ଧାମ, ଏଇ ଧାମର ଉତ୍ପତ୍ତି ହେଉଛି ସେଇ ବୃନ୍ଦାବନ ଧାମରୁ। ବୃନ୍ଦାବନ ଧାମ ହେଉଛି ସବୁ ଧାମର ସୋର୍ସ ବା ସବୁ ଧାମ ସେଇଠୁ ଆସୁଛନ୍ତି, ବୃନ୍ଦାବନ ଧାମ। ତେଣୁ ଏ ଧାମର ମହାତ୍ମ୍ୟ ବହୁତ ରହିଛି, ବୃନ୍ଦାବନ ଧାମର ମହାତ୍ମ୍ୟ। ସେ ବୃନ୍ଦାବନକୁ ସେ ଦର୍ଶନ କରୁଛନ୍ତି, ବୃନ୍ଦାବନ ଭଗବାନଙ୍କର ଅତ୍ୟନ୍ତ ଅତ୍ୟନ୍ତ ପ୍ରିୟ ଧାମ ହେଉଛି ବୃନ୍ଦାବନ। ସେଇଥିପାଇଁ ଭଗବାନ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ। ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକମ ନ ଗଚ୍ଛନ୍ତି, ବୃନ୍ଦାବନ ତ୍ୟାଗ କରି ଭଗବାନ କୁଆଡ଼େ ଯାଆନ୍ତି ନାହିଁ। ତେଣୁ କଥା ଆସିବ, ଭଗବାନ ତ ଗଲେ ବୃନ୍ଦାବନ ତ୍ୟାଗ କରି, ଏଗାର ବର୍ଷ ଲୀଳା କଲା ପରେ ସେ ତ ଗଲେ ମଥୁରାକୁ ଗଲେ, ମଥୁରାରେ ଚଉଦ ବର୍ଷ ପାଖାପାଖି ଲୀଳା କଲେ, ତାପରେ ଦ୍ୱାରକା ଗଲେ, ସେଠି ଶହେ ବର୍ଷ ପାଖାପାଖି ଲୀଳା କଲେ, ଆଉ ବୃନ୍ଦାବନ କେମିତି ତ୍ୟାଗ କରି ଯାଆନ୍ତି ନାହିଁ? ନା, ଏଇଟା ତତ୍ତ୍ୱରେ ବୁଝିବାକୁ ପଡ଼ିବ। ଯଦିଓ ଭଗବାନ ବୃନ୍ଦାବନ ତ୍ୟାଗ କରି ଗଲେ, କିନ୍ତୁ ପ୍ରକୃତରେ ବୃନ୍ଦାବନ ହିଁ ସେ ଅଛନ୍ତି, ବୃନ୍ଦାବନରେ ସେ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ। ଯେତେବେଳେ ଅକ୍ରୁର ନେଇକରି ଗଲେ ବୃନ୍ଦାବନକୁ, ବୃନ୍ଦାବନ ମଥୁରାକୁ କୃଷ୍ଣ ବଳରାମଙ୍କୁ, ଅକ୍ରୁର ଯେଉଁ ଅକ୍ରୁର ଘାଟ ଦେଖିଛନ୍ତି, ବୃନ୍ଦାବନରେ ଅକ୍ରୁର ଘାଟ ଯେଉଁ ଘାଟରେ ସ୍ନାନ କରିଥିଲେ, ଅକ୍ରୁର ହେଉଛନ୍ତି ବନ୍ଦନାର ଆଚାର୍ଯ୍ୟ, ଯେଉଁ ଭକ୍ତିର ନଅଟି ଅଙ୍ଗ ରହିଛି, ବନ୍ଦନାର ଆଚାର୍ଯ୍ୟ ହେଉଛନ୍ତି ଅକ୍ରୁର। ସେଠି ଭଗବାନଙ୍କୁ ସୁନ୍ଦର ଭାବରେ ବନ୍ଦନା କରିଛନ୍ତି। ମୁଁ ଜଣେ ପଚାରୁଥିଲି, ଅକ୍ରୁର ବନ୍ଦନା ନା ଅର୍ଚ୍ଚନା? ବନ୍ଦନା, ମାନେ ସେ ସବୁ ବନ୍ଦନା କରିଛନ୍ତି, ସ୍ତୁତି ସବୁ ରହିଛି ତାଙ୍କ ଦଶମ ସ୍କନ୍ଧ ଚାଳିଶ ଅଧ୍ୟାୟରେ ସବୁ ସ୍ତୁତି ରହିଛନ୍ତି। ନମ କାରଣମସ୍ୟ ପ୍ରଳୟାଧିଚରାୟ ଚ ଆୟଶୀର୍ଷଂ ନମସ୍ତୁଭ୍ୟଂ ମଧୁକୈତବ ମୃତବେ, ଏଭଳି ଭାବରେ ଅନେକ ସ୍ତୁତି ସବୁ କରିଛନ୍ତି, ବନ୍ଦନା କରିଛନ୍ତି। ତେଣୁ ଭଗବାନଙ୍କୁ ଯେତେବେଳେ ଦର୍ଶନ କଲେ, ଭଗବାନ ସେଇଠି ରହିଲେ। ଯେଉଁ ଭଗବାନ ଆସୁଥିଲେ ମଥୁରାରୁ, ସେଇ ମଥୁରାରୁ ସେଇ ଭଗବାନ ଗଲେ। ଭଗବାନ ଯେତେବେଳେ ଜନ୍ମ ହେଲେ ମଥୁରାରେ, ଜନ୍ମ ହେଲେ ବନ୍ଦୀଶାଳାରେ, ସେତେବେଳେ ବସୁଦେବଙ୍କ ପାଖରେ କିଭଳି କ'ଣ କିଭଳି ଭାବରେ ଉପସ୍ଥିତ ହୋଇଥିଲେ, ଆବିର୍ଭାବ ହୋଇଥିଲେ? ନା ଚତୁର୍ମୁଖରେ, ଚତୁର୍ଭୁଜରେ ଶଙ୍ଖଚକ୍ର ଗଦାପଦ୍ମ ଧରି, ଯେଉଁ ସତ୍ୟ ଯୁଗରେ କ'ଣ ସେଇଟା ଯେଉଁ ରହିଛି, ସ୍ୱାମୀଭୂମାନଙ୍କ ସମୟରେ ଯେଉଁ ସେ ଥିଲେ, ସୁତପା ଏବଂ କୃଷ୍ଣ ଥିଲାବେଳେ ବାର ହଜାର ବର୍ଷ ଧରି ତପସ୍ୟା କରିଥିଲେ, ସେ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ତାଙ୍କ ପାଖରେ ଯେଉଁ ରୂପରେ ଆବିର୍ଭାବ ହୋଇଥିଲେ, ସେହି ରୂପରେ ଏଇ ଯେଉଁ ସପ୍ତମମାନଙ୍କର ଅଠେଇଶତମ ଦ୍ୱାପରରେ ଭଗବାନ ଆବିର୍ଭାବ ହେଲାବେଳେ ସେହି ରୂପରେ ଆସିଲେ। ତେଣୁ ଭଗବାନ ଆବିର୍ଭାବ ହେଲା ପରେ ବସୁଦେବ ଏବଂ ଦେବକୀ ଭଗବାନ ପ୍ରାର୍ଥନା କଲେ, ପ୍ରାର୍ଥନା କଲା ପରେ ଭଗବାନ କହିଲେ, ଠିକ୍ ଅଛି, ତୁମେ ଯଦି ଭୟ କରୁଛ ତାହେଲେ ମୋତେ ନେଇକରି ବୃନ୍ଦାବନରେ ଛାଡ଼ି ଦେଇକରି ଆସ। ତେଣୁ ବସୁଦେବ ତ ବନ୍ଧା ହୋଇକି ରହିଛନ୍ତି, କେମିତି ନେଇକି ଛାଡ଼ିବେ? ଯେତେବେଳେ ଭଗବାନଙ୍କୁ ଧାରଣ କରୁଛନ୍ତି ହସ୍ତରେ ବସୁଦେବ, ସେତେବେଳେ ଯେମିତି ସୂର୍ଯ୍ୟର ଉଦୟ ହେଲେ ଅନ୍ଧକାର ଚାଲିଯାଏ, ସେଭଳି ଭାବରେ ଯେତେବେଳେ ଭଗବାନ ଧାରଣ କଲେ, ତାଙ୍କର ହସ୍ତରେ ଯେଉଁ ବେଡ଼ି ସବୁ ଥିଲା, ବନ୍ଧନ ସବୁ ଥିଲା, ଖୋଲିଗଲା। ସବୁ ଯେଉଁମାନେ ଥିଲେ, ଦ୍ୱାରପାଳମାନେ ସବୁ ଥିଲେ, ସମସ୍ତେ ମୂର୍ଚ୍ଛା ହୋଇଗଲେ, ସବୁ ନିଦ୍ରାଭୂତ ହୋଇଗଲେ। କବାଟ ଯେଉଁ ବନ୍ଦ ହୋଇକି ରହିଥିଲା, କବାଟ ଚାଲା ଖୋଲିଗଲା। ତେଣୁ वर्तमान वसुदेव भगवान को नहींक्री गले वृंदावन को गले वृंदावन को जाऊँगी बाटे वर्षा होती अर्धरात्रि जन्माष्टमी तिथि भाद्रमास कृष्णपक्ष अष्टमी तिथि राति अधरे भगवान का आविर्भाव होती तेणु भीषण वर्षा होती तेणु भगवान जाऊँगी से अनंतदेव तर फणा द्वारा सुरक्षा प्रदान करसा छता अनंतदेव छता होकर रही तेणु जो जा पहुँचले जमुना नदी तटे जमुनार बहुत जल रही तेणु वसुदेव चिंता करमी जल पार हे तेणु आम श्रीश्रीमद गौर से महाराज कहती जो ये चिंता करुले से समय खाली ये वर्णना कराई भगवान रामचंद्र को समुद्र बाट देदे से जमुना वसुदेव को बाट देदे कृष्ण को बाट देदे केमी ना दुई भाग हो गला जल दुई भाग हो गला एवं ता भितर गोटे शियाल गोटे सुगाल सेपट दे पलगला सी माय देवी सुगा पलगले तेणु वसुदेव से बाटे आसी पहुँचले बाहर हेले गोकूल आसी पहुँचले तेणु गोकूल जो आसी पहुँचती से कौन होती समस्ते निद्राभूत हो रही सुतिका गृह जशोदा रही गोटे कन्या को देखिले कि प्रकृत दुईट सतान थे जशोदा दुईट सतान जाला सतान से प्रसव करते तेणु जेहेतु से प्रसव समय से चेतना ना से जानना दुईट पुत्र कि गोटे पुत्र से भाव गोटे पुत्र किंतु प्रकृत में दुईट सतान जाँ सतान गोटे पु एवं गोटे कन्या जानते यहाँ हरिवंश वर्णना कर तेणु किंतु जो वसुदेव गले वसुदेव से कन्या को देखिले से पुत्र को देखिपारे ना भगवान सबुठ अच्छा पुणी कौटी ना भगवान अद्भुत कर्मा नाहं प्रकाश सर्वस्व जोग माया समावृत भगवान सबुठ प्रकाशित हमें ना तेणु भगवान को वसुदेव भगवान देख कृष्ण को देखिपारे मानते से पुत्र सतान अच्छे देखिपारे ना गोटे कन्या सतान देखिले तेणु से जो पुत्र सतान आनी पुत्र सतान से रखिदे से कन्या सतान लेकिन गले भगवान निजे कही कन्या को आणवी एणे कौन है ना से जो प्रथम पुत्र थे जशोदा ओरिजिनल पुत्र बर्तमान जो डुप्लिकेट आसिले वसुदेव पुत्र मिसिकी एक हो गले एक है वृंदावन लीला चलला जय राधे जय कृष्ण जय वृंदावन श्री गोविंद गोपीनाथ मदन मोहन श्याम कुंड राधा कुंड गिरी गोवर्धन कालिंदी यमुना जय जय महावन एभली भाव वृंदावन रे अनेक लीला भगवान कले एवं जिते भगवान सब रही विभिन्न प्रकार रस रही भगवान जो रस आस्वादन कर ता भी तो श्रेष्ठ रस आस्वादन करोटा नहीं वृंदावन रे परकिया रस जय जय जोल रस सर्वरस सर परकिया भावे जा ब्रजेति प्रचार परकिया प्रचार आम कहीलु सबुद कि गौरांग लीला कह गौरांग लीला आमर इच्छा को गौरांग महाप्रभु पूर्ण कर गौरांग लीला आसी जाती तेणु ये लीला भगवान कले वृंदावन लीला श्रेष्ठ लीला कृष्णदास कविराज स्वामी कहते ये हूँ सर्वरस सार ये भागवतम जो रस पंचाध्याय रही हूँ भागवत सार ତେଣୁ ଏ ରସ ଯେଉଁ ରହିଛି ଏହି ରସକୁ ମଧ୍ୟ ଯଦିଓ ଭଗବାନ ଆସ୍ୱାଦନ କଲେ କିନ୍ତୁ ତଥାପି ତାଙ୍କର ଅଭିଷ୍ଟ ପୂର୍ଣ୍ଣ ହୋଇପାରିଲା ନାହିଁ। ଇଏ ମଧ୍ୟ ଅଦ୍ଭୁତ ଲୀଳା ସେ ଭଗବାନ ଆସ୍ୱାଦନ କରୁଛନ୍ତି କିନ୍ତୁ ଆସ୍ୱାଦନ କରିପାରୁନାହାନ୍ତି। କାହିଁକି ନା ଭଗବାନ ଚିନ୍ତା କରୁଛନ୍ତି ମୁଁ ଠକାମିରେ ପଡ଼ିଗଲି, ମୋର ଯେଉଁ ରସ ରହିଛି ହେନା ଅଦ୍ଭୁତ ମଧୁରିମା, ମୋର ଯେଉଁ ମାଧୁର୍ଯ୍ୟ ରହିଛି ଏ ମାଧୁର୍ଯ୍ୟକୁ ମୁଁ ଆସ୍ୱାଦନ କରିପାରୁନାହିଁ, ରାଧାରାଣୀ ଆସ୍ୱାଦନ କରୁଛନ୍ତି। ତେଣୁ ସେ ଯେଉଁ ରାଧାରାଣୀଙ୍କର ଶ୍ରୀ ରାଧାୟା ପ୍ରଣୟ ମହିମା ତିନୋଟି ବାଞ୍ଛା ତାଙ୍କର ରହିଗଲା, ଅପୂର୍ଣ୍ଣ ରହିଗଲା କୃଷ୍ଣ ଲୀଳାରେ। ଶ୍ରେଷ୍ଠ ଲୀଳା କଲେ ରାସ ଲୀଳା ଶ୍ରେଷ୍ଠ ଲୀଳା, କିନ୍ତୁ ତଥାପି ତାଙ୍କର ତିନୋଟି ବାଞ୍ଛା ରହିଗଲା, ପୂର୍ଣ୍ଣ ହୋଇପାରିଲା ନାହିଁ। ତେଣୁ ଭଗବାନ ଆସିଲେ, ଇଏ ହେଉଛି ଅନ୍ତରଙ୍ଗା ଲୀଳା, ଭଗବାନଙ୍କର ଅନ୍ତରଙ୍ଗା କାରଣ ଆସିବାର। ଆମ ପାଇଁ କାରଣ ଅଲଗା, ତାଙ୍କ ପାଇଁ ନିଜର କାରଣ ଗୋଟେ ରହିଛି, ଅନ୍ତରଙ୍ଗା କାରଣ। ଏ ତିନୋଟି ବାଞ୍ଛା ରହିଛି, ତିନ ବାଞ୍ଛା ଅଭିଳାଷୀ ସତୀ ଗର୍ଭେ ପରକାଶୀ ସଙ୍ଗେ ଲୟା ପାରିଷଦ ଗଣ। ତିନ ବାଞ୍ଛା, ତିନୋଟି ବାଞ୍ଛା ରହିଛି ଭଗବାନଙ୍କର, ସେ ବାଞ୍ଛା ପୂର୍ଣ୍ଣ ହୋଇପାରିଲା ନାହିଁ। ତେଣୁ ଭଗବାନ ଆସିଲେ, ଗୌରଙ୍ଗ ମହାପ୍ରଭୁ ଉପରେ ଆସି ସେ ବାଞ୍ଛାକୁ ପୂର୍ଣ୍ଣ କରିଛନ୍ତି। ଆମେ ଶୁଶୁ 21 ତାରିଖ ଦିନ ମହାପ୍ରଭୁଙ୍କର ଆବିର୍ଭାବରେ ବର୍ଣ୍ଣନା କରିବା। ଆମେ ସମୟ ଖାଲି ସୂଚନା ଦେଲେ, ଆମେ ଚାହୁଁଥିଲେ ସବୁଦିନ କିଛି କିଛି କହିବା ବୋଲି, ଆଜି ମଧ୍ୟ ଆସିଗଲେ ସେ ଲୀଳା ଭଗବାନ। ଆମର ଆମେ କହୁଥିଲୁ ମହାରାଜ କହୁଛନ୍ତି, ଆମର ଗୌରଙ୍ଗ ମହାରାଜ ଆମେ ଯେଉଁ ଭାଗବତଙ୍କୁ କହୁଛୁ, ଇଏ ହେଉଛନ୍ତି ଗୌରଙ୍ଗ ମହାପ୍ରଭୁଙ୍କର ଲୀଳା ପରୋକ୍ଷ ଭାବରେ ଚାଲିଛି। ସେଇଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କର ପରୋକ୍ଷ ଭାବରେ ଏ ଲୀଳା ମଧ୍ୟ ଚାଲିଛି। ରାମଜୀ ବର୍ତ୍ତମାନ ଆସ୍ୱାଦନ କରୁଛନ୍ତି ତାଙ୍କର କଥା, ଲୀଳା କଥା। ତେଣୁ ଏଇ ଯେଉଁ ବୃନ୍ଦାବନ ଭଗବାନ ମିଶିକି ଏକ ହୋଇଗଲେ, ମିଶିକିରି ଲୀଳା କଲେ ସବୁ, ତେଣୁ ଯେତେବେଳେ ଚାଲିଲା ଲୀଳା ଚାଲିଲା, 10 ବର୍ଷ 7 ମାସ ହୋଇଗଲା, ତାପରେ କିଛି ଦିନ ଅଧିକ ହୋଇଯାଇଛି। ସେହି ସମୟରେ ନାରଦମୁନିଙ୍କର ଚିନ୍ତା ପଡ଼ିଗଲାଣି ଯେ ଭଗବାନ ତ ଏଇ ଲୀଳା ଚାଲିଛି, ସେ ତାକୁ ଭୁଲିଯିବେ କଂସକୁ ହତ୍ୟା କରିବା ପାଇଁ ଆସିଛନ୍ତି ବୋଲି। ତେଣୁ ଯାଇକିରି 10ମ ସ୍କନ୍ଧ 35 ନା 36 ଅଧ୍ୟାୟରେ ଯାଇକିରି କଂସକୁ କହୁଛନ୍ତି, ପ୍ରକୃତରେ କଂସ ଏମାନେ ଯେଉଁ ରହିଛନ୍ତି ବୃନ୍ଦାବନରେ, ଯେଉଁମାନେ ସବୁ ଅଛନ୍ତି ନନ୍ଦ ଆଦି, ଏମାନେ ସବୁ ଦେବତାମାନେ। ତମର ଏଠି ମଧ୍ୟ ଯଦୁକୁଳରେ ମଧ୍ୟ ସବୁ ଦେବତାମାନେ ସବୁ ରହିଛନ୍ତି, ତାଙ୍କୁ ହତ୍ୟା କରିବାର ଉଦ୍ୟମ ଚାଲିଛି। ବସୁଦେବଙ୍କର ଯେଉଁ ପୁତ୍ର ଅଷ୍ଟମ ଗର୍ଭ ଯେଉଁ କହିଥିଲେ ତମର ହତ୍ୟାକାରୀ ହେବ ବୋଲି, ସିଏ ହେଉଛନ୍ତି ପ୍ରକୃତରେ ନନ୍ଦଙ୍କର ପୁତ୍ର କୃଷ୍ଣ, ସିଏ ହେଉଛନ୍ତି ବସୁଦେବଙ୍କ ପୁତ୍ର। ଯେତେବେଳେ ଶୁଣିଲେ କଂସ, ସାଙ୍ଗେ ସାଙ୍ଗେ ଖଡ଼ଗ ଉତ୍ତୋଳନ କରି ବସୁଦେବଙ୍କୁ ହତ୍ୟା କରିବା ପାଇଁ ବସିଲେ। ବସୁଦେବ ସତ୍ୟବାଦୀ ବୋଲି ମୁଁ ଜାଣୁଥିଲି, ଆନକ ଦୁନ୍ଧୁବି ସତ୍ୟବାଦୀ, ଏତେ ବଡ଼ ମିଥ୍ୟାଚାରୀ ସିଏ। ତ ନାରଦମୁନି କହିଲେ, ଦେଖ କଂସ, ତୁମେ ଯଦି ବର୍ତ୍ତମାନ ହତ୍ୟା କରିବ ବସୁଦେବଙ୍କୁ, ତାହେଲେ କୃଷ୍ଣଙ୍କୁ ତୁମେ ପାଇବ ନାହିଁ, କୃଷ୍ଣ ପଳେଇଯିବେ, ତୁମେ ତାଙ୍କୁ ସେଠି ହତ୍ୟା କରିପାରିବ ନାହିଁ। ତୁମେ ଏଇଠି ଆଣିକି ସ୍ଥାନର ମହାତ୍ମା ରହିଛି, ସ୍ଥାନର ମହାତ୍ମା ବହୁତ ରହିଛି। ସ୍ଥାନ କହିଲେ ଯେମିତି ଆମର ଶ୍ରୀଶ୍ରୀ ରାଧାକୃଷ୍ଣ ମହାରାଜ କହନ୍ତି, ସ୍ଥାନ କହିଲେ ଗୋଟେ ଗୁଳି ରହିଛି, ବନ୍ଧୁକରେ ଗୁଳି ରହିଛି, ଗୁଳିର କ'ଣ ପାୱାର ଅଛି, କ'ଣ ଶକ୍ତି ରହିଛି, କିନ୍ତୁ ବନ୍ଧୁକ ଭିତରେ ଯେତେବେଳେ ରହିବ ଗୁଳି, ଯେତେବେଳେ ଫୁଟିବ ସେତେବେଳେ ସେ ଜଣକୁ ହତ୍ୟା କରିଦେବ, ତାର ଶକ୍ତି ଆସିଯିବ, କାଇନେଟିକ୍ ଏନର୍ଜି ଆସିଯିବ। ସେଇଭଳି ଭାବରେ ଏ ସ୍ଥାନର ମହାତ୍ମା ରହିଛି, ତୁମର ଏଇଟା ମଥୁରା ହେଉଛି ତୁମର ସ୍ଥାନ, ତୁମର ଧାମ, ତୁମେ ଏଇଠି କାଣିଟିକୁ ହତ୍ୟା କରିବ। ଏଇଭଳି ଭାବରେ କହିବାରୁ କଂସ ପଠାଇଲେ, ଅକ୍ରୁରଙ୍କୁ ପଠାଇଲେ, ଅକ୍ରୁର ଭଗବାନଙ୍କର କହିଲେ, କଂସ ଯଦିଓ ସମସ୍ତଙ୍କ ପାଇଁ କ୍ରୁର, କଂସ ସମସ୍ତଙ୍କର ଅମଙ୍ଗଳ କରୁଛନ୍ତି, କିନ୍ତୁ ମୋ ପାଇଁ ବହୁତ ମଙ୍ଗଳ କରିଛନ୍ତି। ଆଜି ମୋର ଭଗବାନଙ୍କ ଦର୍ଶନ ହେବ, ଭଗବାନଙ୍କ ଦର୍ଶନ କରିବି। ଏଇଭଳି ଭାବରେ ମନସ୍ଥ କରି ଆସୁଛନ୍ତି ମଥୁରାରୁ ବୃନ୍ଦାବନକୁ ଆସୁଛନ୍ତି। ଏ ଲୀଳା ସବୁ ପରେ ବର୍ଣ୍ଣନା କରାଯିବ। ଏଇଟା ହେଉଛନ୍ତି ଇଏ କହିଛନ୍ତି, ସୁଦାମା କହିଛନ୍ତି, 10ମ ସ୍କନ୍ଧ 80 ଅଧ୍ୟାୟ 81 ଅଧ୍ୟାୟ ସେ କହିଛନ୍ତି, ଉତ୍ତମ ଶୋକ ଦର୍ଶନମ୍। ତେଣୁ ଇଏ ଚିନ୍ତା କରିକି ଭଗବାନଙ୍କ ବିଷୟରେ ଚିନ୍ତା କରିକି ମଥୁରା ବୃନ୍ଦାବନ ଆସିବାକୁ 12 ଘଣ୍ଟା ଲାଗିଗଲା। କେଉଁ ସ୍ପିଡ଼ରେ ସେ ଯାଇଛନ୍ତି, କେତେ ରଥରେ ଯାଉଛନ୍ତି, ସ୍ପିଡ଼ରେ ଯାଇକିରି କେତେ କ'ଣ ହେଇ 12 ଘଣ୍ଟା ତାକୁ ଲାଗିଯାଇଛି,
ଅଧ ଘଣ୍ଟାରେ ପହଞ୍ଚିବା କଥା ରଥରେ। ମନୋରଥ ଇଏ ହେଉଛି ଅକ୍ରୂରଙ୍କର ମନୋରଥ। ଦଶମ ସ୍କନ୍ଧ ଅଠତିରିଶ ଅଧ୍ୟାୟରେ ଅକ୍ରୂରଙ୍କ ମନୋରଥ ବର୍ଣ୍ଣନା କରାଯାଇଛି। ସୁନ୍ଦର ମନୋରଥ ରହିଛି, ବହୁତ ପିଲା ରହିଛି। ତେଣୁ ଯେତେବେଳେ ଅକ୍ରୂର ଯାହା ହେଉ ଆସିଲେ, ଆସିକରି ଯେତେବେଳେ ଭଗବାନଙ୍କୁ ନେଇକରି ଗଲେ, ସେହି ସମୟରେ ଯେଉଁ ଅକ୍ରୂର ଘାଟରେ ସ୍ନାନ କରୁଛନ୍ତି, ସେଇଠି ତ ଭଗବାନ ଦର୍ଶନ କଲେ, ଭଗବାନ ସେଇଠି ରହିଲେ। ଅକ୍ରୂର ଯେଉଁ ନେଇକରି ଗଲେ କୃଷ୍ଣଙ୍କୁ, ଯେଉଁ କୃଷ୍ଣଙ୍କୁ ଆଣିକି ଆସିଥିଲେ ବସୁଦେବ, ସେଇ କୃଷ୍ଣ ବର୍ତ୍ତମାନ ଯିବେ। ଯେଉଁ କୃଷ୍ଣ ଥିଲେ ବୃନ୍ଦାବନରେ, ସେ କୃଷ୍ଣ ବର୍ତ୍ତମାନ ରହିବେ ବୃନ୍ଦାବନରେ। ଅପ୍ରକଟ ଲୀଳା ଚାଲିବ ଭଗବାନଙ୍କର ବୃନ୍ଦାବନରେ। ପ୍ରକଟ ଲୀଳା ସରିଗଲା, ବର୍ତ୍ତମାନ ଅପ୍ରକଟ ଲୀଳା ଚାଲିବ। ଦୁଇ ପ୍ରକାର ଲୀଳା ରହିଛି, ଗୋଟିଏ ପ୍ରକଟ ଲୀଳା, ଗୋଟିଏ ଅପ୍ରକଟ ଲୀଳା। ପ୍ରକଟ ଲୀଳା ସରିଗଲା, ବର୍ତ୍ତମାନ ଅପ୍ରକଟ ଲୀଳା ଚାଲିଛି। ତେଣୁ ଏଇ ଯେଉଁ କ'ଣ ଯେଉଁ ବିଚ୍ଛେଦରେ ଗୋପୀମାନେ ଭଗବାନ ବିରହରେ ବିରହ ଲୀଳାକୁ ସେମାନେ ଆସ୍ୱାଦନ କରୁଛନ୍ତି। ମିଳନରେ ଯେଉଁ ଆନନ୍ଦ ଅଛି, ବିରହରେ ତାଠାରୁ ଅଧିକ ଆନନ୍ଦ ଅଛି ବୋଲି କୁହାଯାଏ। ମିଳନ ଏବଂ ବିରହ ଏ ଗୋଟିଏ ନଦୀର ଦୁଇ ପଟ ଦୁଇଟି ତଟ ବୋଲି କୁହାଯାଏ, ଦୁଇଟି ତଟ। ଏଇଭଳି ଭାବରେ ଭଗବାନ ବୃନ୍ଦାବନ ପରିତ୍ୟଜ୍ୟ ପାଦ ଏକମ୍ ନ ଗଚ୍ଛନ୍ତି। ଶ୍ରୀ ବୃନ୍ଦାବନ ଧାମ ତଦ୍ଧାମ ବୃନ୍ଦାବନମ୍, ମହାପ୍ରଭୁଙ୍କର ଲୀଳା ଯଦି କୁହାଯିବ, ଅନନ୍ତ ଲୀଳା ମହାପ୍ରଭୁଙ୍କର। କିନ୍ତୁ ଗୋଟିଏ ଶ୍ଳୋକରେ ବିଶ୍ୱନାଥ ଚତୁର୍ଥୀ ଠାକୁର କହିଦେଇଛନ୍ତି ମହାପ୍ରଭୁଙ୍କ ଲୀଳା କ'ଣ, ସେ ସବୁ ଜାଣିଛନ୍ତି? ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି କିଏ? ବସୁଦେବ ତନୟ ନୁହଁ, ବ୍ରଜେଶ ତନୟ। ବ୍ରଜେଶ ତନୟ କହିଲେ ନନ୍ଦ ମହାରାଜଙ୍କ ପୁତ୍ର, ନନ୍ଦନନ୍ଦନ ନନ୍ଦନନ୍ଦନ। କୃଷ୍ଣ ଜିନିକା ନାମ ହେ, ଗୋକୁଳ ଜିନିକା ଧାମ ହେ, ଏସେ ଶ୍ରୀ ଭଗବାନକୁ ବାରମ୍ବାର ପ୍ରଣାମ ହେ। ନନ୍ଦନନ୍ଦନ ଭଗବାନ ସିଏ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ। ନନ୍ଦନନ୍ଦନ ଏବଂ ବସୁଦେବ ନନ୍ଦନ ଭିତରେ ତଫାତ ରହିଛନ୍ତି। ବସୁଦେବ ନନ୍ଦନ ଏବଂ ରାମଜୀଙ୍କ ଭିତରେ କୌଣସି ତଫାତ ନାହିଁ। ରାମଜୀ ହେଉଛନ୍ତି ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଯେଉଁ ଆସିଥିଲେ ତ୍ରେତା ଯୁଗରେ, ସିଏ ହେଉଛନ୍ତି ଚତୁର୍ଭୁଜ ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏମାନେ ହେଉଛନ୍ତି ଚତୁର୍ଭୁଜ। ତେଣୁ ଭଗବାନ ଯେତେବେଳେ ଆସିଲେ ଦ୍ୱାପର ଯୁଗରେ ବସୁଦେବଙ୍କର ପୁତ୍ର ରୂପରେ, ସେହି ବାସୁଦେବ ଯେ ତ୍ରେତା ଯୁଗରେ ଆସିଥିଲେ ରାମଜୀ ବାସୁଦେବ ରୂପରେ ଆସିଥିଲେ, ତାଙ୍କର ବିସ୍ତାର ସିଏ ହେଉଛନ୍ତି କୃଷ୍ଣ। କୃଷ୍ଣ ବସୁଦେବଙ୍କ ପୁତ୍ର ବାସୁଦେବ, ଏବଂ ଯିଏ ଆସିଥିଲେ ଶଙ୍କର୍ଷଣ ଲକ୍ଷ୍ମଣ, ସେ ବର୍ତ୍ତମାନ ହେଲେ ବଳରାମ, ବଡ଼ ଭାଇ ହେଲେ। ଏବଂ ସିଏ ବର୍ତ୍ତମାନ ଆସିଲେ ମା ନଦିଆ ଲୀଳାରେ ଗୌରାଙ୍ଗ ମହାପ୍ରଭୁ ଉପରେ, ଏବଂ ସିଏ ହେଲେ ବଡ଼ ଭାଇ ହେଲେ ନିତ୍ୟାନନ୍ଦ ପ୍ରଭୁ, ତାଙ୍କ ଲୀଳା ଚାଲିବ। ତେଣୁ ଯେଉଁ ଭଗବାନ ଗଲେ, ଭଗବାନ ବୃନ୍ଦାବନ ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ବ୍ରଜେଶ ତନୟ ନନ୍ଦନନ୍ଦନ। ତେଣୁ ଭଗବାନ କୁହାଯାଏ ମଥୁରାରେ ସେ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ଏବଂ ବୃନ୍ଦାବନରେ ପୂର୍ଣ୍ଣତମ। ପୂର୍ଣ୍ଣରେ କୌଣସି ପଜିଟିଭ କମ୍ପାରେଟିଭ ସୁପରଲେଟିଭ୍ ତେ ନାହିଁ, କିନ୍ତୁ ହେଲେ ମଧ୍ୟ ଏଇଟାକୁ କୁହାଯାଏ। ଏଇଭଳିଆ ଭେଦ ରହିଛି, ଭେଦ ବିଚାର ରହିଛି। ଦ୍ୱାରକା ଐଶ୍ୱର୍ଯ୍ୟ ଲୀଳା, ଏଠି ମାଧୁର୍ଯ୍ୟ ଲୀଳା। ବୃନ୍ଦାବନ ହେଉଛି ମାଧୁର୍ଯ୍ୟ ଲୀଳା, ଉଜ୍ଜଳ ନୀଳମଣିରେ ରୂପ ଗୋସ୍ୱାମୀ ମାଧୁର୍ଯ୍ୟ ବିଷୟରେ ବର୍ଣ୍ଣନା, ମାଧୁର୍ଯ୍ୟର ଡେଫିନେସନ୍ ଦେଇଛନ୍ତି। ମାଧୁର୍ଯ୍ୟ ଲୀଳା କ'ଣ, ତିନୋଟି ମାଧୁରୀ ରହିଛି ଭଗବାନଙ୍କ, ଚାରୋଟି ମାଧୁରୀ ରହିଛି। ଏ ଯେଉଁ ମାଧୁରୀ, ଏ ମାଧୁରୀ ସହିତ ଭଗବାନ କୃଷ୍ଣଙ୍କର ଯେଉଁ ମାଧୁରୀ ରହିଛି, କେହି ସମାନ ହୋଇପାରିବେ ନାହିଁ। ଭଗବାନ ରୂପ ମାଧୁରୀ, ଲୀଳା ମାଧୁରୀ, ବେଣୁ ମାଧୁରୀ ଏବଂ ପ୍ରେମ ମାଧୁରୀ। ଏ ମାଧୁର୍ଯ୍ୟ ଉଜ୍ଜଳ ମାନେ ବର୍ଣ୍ଣନା କରାଯାଇଛି ମାଧୁର୍ଯ୍ୟ ଅର୍ଥ କ'ଣ, ବହୁତ ସୁନ୍ଦର ଚେଷ୍ଟା ହେଉଛି ମାଧୁର୍ଯ୍ୟ, ମାଧୁର୍ଯ୍ୟ ଭଗବାନଙ୍କର। ତେଣୁ ଇ ଯେଉଁ ରହିଛି ଭଗବାନଙ୍କର ମାଧୁର୍ଯ୍ୟ ରହିଛି, ଇଏ ହେଉଛି ନନ୍ଦନନ୍ଦନ। ଏଠି କେହି ଭଗବାନ ବୋଲି ଜାଣନ୍ତି ନାହିଁ କୃଷ୍ଣକୁ, କୃଷ୍ଣ ଭଗବାନ ବୋଲି ପୂଜିତ ହୁଅନ୍ତି ନାହିଁ ବୃନ୍ଦାବନରେ। ବୃନ୍ଦାବନରେ ସେ ଅପମାନିତ ହୁଅନ୍ତି, ପୂଜିତ ହୁଅନ୍ତି ନାହିଁ, ସେ ଅପମାନିତ ହୁଅନ୍ତି। ତେଣୁ ବ୍ରଜେ ପ୍ରସିଦ୍ଧ
नवनीत चौरम गोपांगनानां चतुकोल चौरम अनेक जन्मार्जित पाप चौरम चौराग्रगण्यम पुरुषम नमामि।
चलो चौराग्रगण्यम चोरम तेरे श्रेष्ठ होती तेणु ब्रजरे से प्रसिद्ध होती कौन ना चोर ये चोर आसला प्रसिद्ध चोर आसला यही भाव अपमानित सी हमें एवं भगवान से बहुत आनंद लगे सी आस्वादन करे भगवान गौरांग महाप्रभु श्री राधा प्रणय महिमा कि दुष्टंबा नईवा जो समेत कहते भगवान कहते प्रिया जी मान करी करे भर्सन वेद स्तुति हईते हरे से ही मोर मन राधाराणी गोपी मैंने जो दुर्त लंपट बोली कहते गाड़ी दौथे वेद स्तुति आहरी अधिक आनंद दिए ये हूँ राग मार्ग भक्ति माधुर्य सब वृंदावन सब माधुर्य रही से वृंदावन देखुं ब्रह्मा से वृंदावन धाम रही महात्मा सब रही आराध्य भगवान ब्रजेश तनय तो धाम वृंदावन जो भी भाव में ब्रजेश तनय भगवान नंदनंदन जो भी भाव में आराध्य से भाव तत्धाम धाम हूँ वृंदावन भगवान और धाम भितर कौन तफात ना भगवान सब सब हूँ कौन ये हूँ आब्सोल्यूट अद्वय तत्व भगवान नाम रूप लीला धाम इत्यादि सब भितर कौन तफात ना जो कह नाम चिंतामणि कृष्ण चैतन्य रस विग्रह पूर्ण शुद्ध नित्य मुक्त अभिनक्त नाम नामिन भगवान नाम एवं भगवान धाम भितर कौन तफात ना तेणु से वृंदावन धाम को देखुं ब्रह्मा देखुं वृंदावन धाम को ब्रह्मा खाली देखुना आम को देखुं सुखदेव गोस्वामी ब्रह्मा जहाँ देखुं सी निजे देखुं आम को देखुं वृंदावन धाम तेणु महाप्रभुरा लीला विषय कहु संक्षेप आराध्य भगवान ब्रजेश तनय तद्धाम वृंदावन रम्या काचिद उपासना ब्रजपुत वर्गेण जहाँ कल्पिता रम्या बहुत सुंदर भाव में आराधना जी करती सी हूँ राधाराणी ब्रजपुत वर्गेण जहाँ कल्पिता समस्त गोपी मैंने भाव में पूजा कर भगवान को आराधना करेष्टा हो राधाराणी तेणु श्री राधाराणी प्रणय महिमा किभली भाव में जापारे ना भगवान बांछा रहीगला अपूर्ण रहीगला तेणु वृंदावन लीला कले भगवान से लीला रथ को बुझीपार ना तेणु से महाप्रभु रूप आेणु यहाँ कहुची आराध्य भगवान ब्रजेश तनय तद्धाम वृंदा रम्या काचित उपासना ब्रजभूत वर्गण जहाँ कल्पिता श्रीमद्भागवतम प्रमाण ममलम श्रीमद्भागवतम जो प्रमाण रही इतने कौन सी मल ना कहले अन्य जो पुराण सब रही मल किसी रही जमी भगवान भगवद गीत कहले त्रैगुण्य विषय वेदा त्रिगुण हूँ मल वेदर तीन गुण मल रही कि भागवतम कौन सी मल ना अमल पुराण जद वैष्णवान प्रिय श्रीमद्भागवत प्रमाण प्रेमा कुमार तो महान जो धर्म कहले लोक मैंने भावती जो धर्म अर्थ काम मुख्य चारि पुरुषार्थ ये महाप्रभु कहले ये पंचम पुरुषार्थ प्रदान कर कृष्ण प्रेम निजे आस्वादन कर समस्त प्रदान कर उत्तम अधम किचुना बाचिल जाचिए दिलक कोल कहे प्रेमानंद एमन गौरांग हृदय धरिया गोल से कौन सी बाच विचार करना भगवान जो प्रेम प्रदान कर सी तो पूर्ण प्रेम जाणी ना तथा जी जाने से जो प्रदान कर बाच विचार रखुले भगवद गीत भगवान भागवत भगवान उद्धव कही भगवद गीत अर्जुन कही इदम ते ना तपस्काय ना भक्ताय कदाचन एम समस्त प्रदान करना गीता भागवत सब समस्त प्रदान करना कि महाप्रभु जो आसे से कौन सी बाच विचार रखिले ना कह समस्त यही प्रेम को प्रदान कर से निजे प्रेम को आस्वादन कले एवं समस्त बांटिया निर्देश देदेले जारे देख तारे कह कृष्ण उपदेश समस्त को यही कृष्ण प्रेम प्रदान कर तेणु
ये होती श्रीमद्भागवतम प्रमाण मम प्रेमा पुमात्मान श्री चैतन्य महाप्रभुर मतविदम ये होती महाप्रभुर मत। यही भाव में ब्रह्मा वृंदावन दर्शन करसंदी आमर कथा गोटे विश्राम दवा। जय श्रीमद्भागवतम की जय श्री गोपाल महाराज की जय श्री गुरुदेव की संबित गौरभ की दाई गौर प्रमानंदी।